ଯାତ୍ରା ପୁସ୍ତକ ଆଠ ପର୍ବ ଅନନ୍ତର ସଦାପ୍ରଭୁ ମୂଷାଙ୍କୁ କହିଲେ, ତୁମେ ଫାରୋ ନିକଟକୁ ଯାଇ ତାହାକୁ କୁହ, ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭର ସେବା କରିବା ନିମନ୍ତେ ଆମ୍ଭ ଲୋକମାନଙ୍କୁ ଛାଡ଼ିଦିଅ। ଯେବେ ତୁମେ ସେମାନଙ୍କୁ ଛାଡ଼ିଦେବା ପାଇଁ ଅସମ୍ମତ ହେବ, ତେବେ ଦେଖ, ଆମେ ବେଙ୍ଗ ଦ୍ୱାରା ତୁମ୍ଭର ସମସ୍ତ ଦେଶକୁ ଦଣ୍ଡ ଦେବା, ନଦୀ ବେଙ୍ଗରେ ପରିପୂର୍ଣ୍ଣ ହେବ, ତୈଳରେ ସେ ସମସ୍ତ ବେଙ୍ଗ ଉଠି ତୁମ ଗୃହରେ ଓ ଶୟନାଗାରରେ ଓ ଶଯ୍ୟାରେ ଓ ତୁମ ଦାସମାନଙ୍କ ଗୃହରେ ଓ ତୁମ୍ଭ ଲୋକମାନଙ୍କ ଉପରେ ଓ ତୁମ୍ଭ ତୁନ୍ଦୁରରେ ଓ ତୁମ୍ଭ ଅଟା ଦଳିବା ପାତ୍ରରେ ପ୍ରବେଶ କରିବେ। ପୁଣି ତୁମ୍ଭର ଓ ତୁମ୍ଭ ଲୋକମାନଙ୍କର ଓ ଦାସମାନଙ୍କ ଉପରକୁ ଉଠିବେ। ଅନନ୍ତର ସଦାପ୍ରଭୁ ମୂଷାଙ୍କୁ କହିଲେ, ହାରଣକୁ କୁହ, ତୁମେ ନଦୀ, ନାଳ ଓ ପୁଷ୍କରିଣୀ ଉପରେ ଆପଣଙ୍କର ସହଜଷ୍ଟି ହସ୍ତ ବିସ୍ତାର କରି ମିଶର ଦେଶ ଉପରେ ବେଙ୍ଗ ଅଣାଅ। ତୈରେ ହାରଣ ମିଶରର ସମସ୍ତ ଜଳ ଉପରେ ଆପଣ ହସ୍ତ ବିସ୍ତାର କରନ୍ତେ, ବେଙ୍ଗ ସମୂହ ଉଠି ମିଶର ଦେଶରେ ବ୍ୟାପିଗଲେ। ସେତେବେଳେ ମନ୍ତ୍ରଜ୍ଞମାନେ ଆପଣମାନଙ୍କ ମାୟାରେ ସେ ପ୍ରକାର କରି ମିଶର ଦେଶ ଉପରେ ବେଙ୍ଗ ଆଣିଲେ। ତେଣୁ ଫାରୋ ଓ ମୂଷା ଓ ହାରଣଙ୍କୁ ଡକାଇ କହିଲେ, ଆମ୍ଭଠାରୁ ଓ ଆମ୍ଭ ଲୋକମାନଙ୍କଠାରୁ ଏହିସବୁ ବେଙ୍ଗ ଦୂର କରିବା ପାଇଁ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କର, ତହିଁରେ ଆମ୍ଭେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବା ନିମନ୍ତେ ଲୋକମାନଙ୍କୁ ଛାଡ଼ିଦେବା। ତେବେ ମୂଷା ଫାରୋଙ୍କୁ କହିଲେ, ମୋ ଉପରେ ଦର୍ପ କର, ବେଙ୍ଗ ସବୁ ଯେପରି ଆପଣମାନଙ୍କଠାରୁ ଓ ଆପଣମାନଙ୍କ ଗୃହରୁ ଉଚ୍ଛିନ୍ନ ହୋଇ କେବଳ ନଦୀରେ ରହନ୍ତି, ଆପଣଙ୍କ ଓ ଆପଣଙ୍କ ଦାସମାନଙ୍କ ଓ ଲୋକ ସମସ୍ତଙ୍କ ନିମନ୍ତେ ସଦାପ୍ରଭୁଙ୍କ ଛାମରେ କେବେ ଏହି ପ୍ରାର୍ଥନା କରିବି। ସେ କହିଲେ, କାଲି କର। ସେତେବେଳେ ମୂଷା କହିଲେ, ଆମ୍ଭମାନଙ୍କ ସଦାପ୍ରଭୁ ପରମେଶ୍ୱରଙ୍କ ତୁଲ୍ୟ କେହି ନାହିଁ, ଏହା ଯେପରି ଆପଣ ଜ୍ଞାତ ହୁଅନ୍ତି ଏଥିପାଇଁ ଆପଣଙ୍କ ବ୍ୟାଖ୍ୟାନୁସାରେ ହେଉ। ବେଙ୍ଗମାନେ ଆପଣମାନଙ୍କଠାରୁ ଓ ଆପଣଙ୍କ ଗୃହ, ଦାସ ଓ ସମସ୍ତ ଲୋକଙ୍କଠାରୁ ଦୂର ହୋଇ କେବଳ ନଦୀରେ ରହିବେ। ଅନନ୍ତର ମୂଷା ଓ ହାରଣ ଫାରୋଙ୍କ ନିକଟରୁ ବାହାରିଗଲେ। ପୁଣି ମୂଷା ଫାରୋଙ୍କ ବିରୁଦ୍ଧରେ ଆନିତ ବେଙ୍ଗ ବିଷୟରେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ। ତହିଁରେ ସଦାପ୍ରଭୁ ମୂଷାଙ୍କ ବାକ୍ୟାନୁସାରେ କରନ୍ତେ, ଗୃହରେ, ପ୍ରାଙ୍ଗଣରେ ଓ କ୍ଷେତ୍ରରେ ସମସ୍ତ ବେଙ୍ଗ ମଲେ। ତେଣୁ ଲୋକମାନେ ସେସବୁକୁ ଏକତ୍ର କରି ଗଦା କରନ୍ତେ, ଦେଶ ଦୁର୍ଗନ୍ଧମୟ ହେଲା। ମାତ୍ର ଫାରୋ ବିପଦର ନିବୃତ୍ତି ଦେଖି ସଦାପ୍ରଭୁଙ୍କ ବାକ୍ୟ ପ୍ରମାଣେ ଆପଣା ହୃଦୟ ଭାରି କଲେ ଓ ସେମାନଙ୍କ ବାକ୍ୟରେ ମନୋଯୋଗ କଲେ ନାହିଁ। ତେଣୁ ସଦାପ୍ରଭୁ ମୂଷାଙ୍କୁ କହିଲେ, ହାରଣକୁ କୁହ, ସମସ୍ତ ମିଶର ଦେଶରେ ଯେପରି ଉକୁଣିଆ ପୋକ ହୁଅନ୍ତି, ଏଥିପାଇଁ ତୁମେ ଆପଣା ଯଷ୍ଠୀ ଉଠାଇ ଭୂମିର ଧୂଳିରେ ପ୍ରହାର କର। ତହିଁରେ ସେମାନେ ସେ ପ୍ରକାର କଲେ, ହାରଣ ସଜଷ୍ଠୀ ହସ୍ତ ବିସ୍ତାର କରି ଭୂମିରେ ଧୂଳିରେ ପ୍ରହାର କରନ୍ତେ, ମନୁଷ୍ୟ ଓ ପଶୁମାନଙ୍କଠାରେ ଉକୁଣିଆ ପୋକ ହେଲା। ପୁଣି ମିଶର ଦେଶର ଭୂମିସ୍ଥ ସମସ୍ତ ଧୂଳି ଉକୁଣିଆ ପୋକ ହେଲା। ସେତେବେଳେ ମନ୍ତ୍ରଜ୍ଞମାନେ ଆପଣା ଆପଣା ମାୟାରେ ସେ ପ୍ରକାରେ ଉକୁଣିଆ ପୋକ ଉତ୍ପନ୍ନ କରିବାକୁ ଯତ୍ନ କଲେ, ମାତ୍ର ପାରିଲେ ନାହିଁ। ତହିଁରେ ମନୁଷ୍ୟ ଓ ପଶୁମାନଙ୍କ ଉପରେ ଉକୁଣିଆ ପୋକ ହେଲା। ତେବେ ମନ୍ତ୍ରଜ୍ଞମାନେ ଫାରୋଙ୍କୁ କହିଲେ, ଏ ତ ପରମେଶ୍ୱରଙ୍କର ଅଙ୍ଗୁଳିକୃତ କର୍ମ। ତଥାପି ସଦାପ୍ରଭୁଙ୍କ ବାକ୍ୟାନୁସାରେ ଫାରୋଙ୍କ ହୃଦୟ କଠିନ ହେଲା, ପୁଣି ସେମାନଙ୍କ ବାକ୍ୟରେ ମନୋଯୋଗ କଲେ ନାହିଁ। ଅନନ୍ତର ସଦାପ୍ରଭୁ ମୂଷାଙ୍କୁ କହିଲେ, ତୁମେ ପ୍ରଭାତରେ ଉଠି ଫାରୋଙ୍କ ସମ୍ମୁଖରେ ଛିଡ଼ା ହୁଅ, ଦେଖ ସେ ଜଳ ନିକଟକୁ ଆସିଲେ ତୁମେ ତାହାକୁ ଏହି କଥା କହିବ, ସଦାପ୍ରଭୁ କହନ୍ତି, ଆମ୍ଭର ସେବା କରିବାକୁ ଆମ୍ଭ ଲୋକମାନଙ୍କୁ ଛାଡ଼ିଦିଅ। ପୁଣି ଯେବେ ଆମ୍ଭ ଲୋକମାନଙ୍କୁ ଛାଡ଼ି ନ ଦେବ, ତେବେ ଆମ୍ଭେ ତୁମ୍ଭ ଉପରେ ଓ ତୁମ୍ଭ ଦାସମାନଙ୍କ ଉପରେ ଓ ତୁମ୍ଭ ଲୋକମାନଙ୍କ ଉପରେ ଓ ତୁମ ଗୃହ ଭିତରେ ଏପରି ଦଂଶାକେଦୀର ଝାଙ୍କ ପଠାଇବ ଯେ ତଦ୍ୱାରା ମିଶ୍ରିୟମାନଙ୍କ ଗୃହ ଓ ବାସଭୂମି ପରିପୂର୍ଣ୍ଣ ହେବ। ପୁଣି ପୃଥିବୀ ମଧ୍ୟରେ କେବଳ ଆମ୍ଭେ ସଦାପ୍ରଭୁ ଅଟୁ, ଏହା ତୁମ୍ଭକୁ ଜଣାଇବା ନିମନ୍ତେ ସେହିଦିନ ଆମ୍ଭ ଲୋକମାନଙ୍କ ନିବାସ ସ୍ଥାନ ଗୋଶନ ପ୍ରଦେଶ ଭିନ୍ନ କରିବା, ସେଠାରେ ଦଂଶକାଦୀର ଝାଙ୍କ ହେବ ନାହିଁ। ଆମ୍ଭେ ଆପଣା ଲୋକମାନଙ୍କ ଓ ତୁମ୍ଭ ଲୋକମାନଙ୍କ ମଧ୍ୟରେ ବିଶେଷ କରିବା, କାଲି ଏହି ଚିହ୍ନ ହେବ। ଅନନ୍ତର ସଦାପ୍ରଭୁ ସେହି ପ୍ରକାର କଲେ। ତହିଁରେ ଫାରୋଙ୍କର ଓ ତାଙ୍କ ଦାସମାନଙ୍କ ଗୃହରେ ଦଂଶକାଦୀର ବୃହତ୍ ଝାଙ୍କ ଉପସ୍ଥିତ ହେଲା। ପୁଣି ସମୁଦାୟ ମିଶର ଦେଶ ଦଂଶକାଦୀ ହେତୁରୁ ନଷ୍ଟ ହେଲା। ସେତେବେଳେ ଫାରୋ ମୂଷା ଓ ହାରଣଙ୍କୁ ଡକାଇ କହିଲେ, ତୁମ୍ଭେମାନେ ଯାଇ ଦେଶ ମଧ୍ୟରେ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ବଳିଦାନ କର। ତହିଁରେ ମୂଷା କହିଲେ, ତାହା କରିବା ଉପଯୁକ୍ତ ନୁହେଁ, କାରଣ ତାହା କଲେ ଆମ୍ଭମାନଙ୍କ ସଦାପ୍ରଭୁ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ମିଶ୍ରିୟମାନଙ୍କର ଘୃଣାଜନକ ବଳିଦାନ କରିବାକୁ ହେବ। ଦେଖ, ମିଶ୍ରିୟମାନଙ୍କ ଚକ୍ଷୁ ଗୋଚରରେ ସେମାନଙ୍କର ଘୃଣାଜନକ ବଳିଦାନ କଲେ ସେମାନେ କି ଆମ୍ଭମାନଙ୍କୁ ପଥର ପକାଇ ମାରିବେ ନାହିଁ? ଏଣୁକରି ଆମ୍ଭେମାନେ ତିନି ଦିନର ବାଟ ପ୍ରାନ୍ତରକୁ ଯାଇ ଆମ୍ଭମାନଙ୍କ ସଦାପ୍ରଭୁ ପରମେଶ୍ୱର ଯେଉଁ ଆଜ୍ଞା ଦେବେ ତଦନୁସାରେ ତାହାଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବା। ତୁମ ଫାର କହିଲେ, ଆମ୍ଭେ ତୁମ୍ଭମାନଙ୍କୁ ଛାଡ଼ିଦେବା, ତୁମେମାନେ ପ୍ରାନ୍ତରକୁ ଯାଇ ଆପଣା ସଦାପ୍ରଭୁ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ବଳିଦାନ କର, ମାତ୍ର ବହୁ ଦୂରକୁ ଯାଅ ନାହିଁ, ପୁଣି ଆମ୍ଭ ନିମନ୍ତେ ପ୍ରାର୍ଥନା କର। ଅନନ୍ତର ମୂଷା କହିଲେ, ଦେଖ, ମୁଁ ଆପଣଙ୍କ ନିକଟରୁ ଯାଇ ସଦାପ୍ରଭୁଙ୍କ ଛାମରେ ପ୍ରାର୍ଥନା କରିବି, ତହିଁରେ ଆପଣଙ୍କର ଓ ଆପଣଙ୍କ ଦାସମାନଙ୍କ ଓ ଆପଣଙ୍କ ଲୋକମାନଙ୍କ ନିକଟରୁ କାଲି ସମସ୍ତ ଦଂଶକ ଛାଙ୍କ ଦୂର ହୋଇଯିବେ, ମାତ୍ର ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବା ପାଇଁ ଲୋକମାନଙ୍କୁ ଛାଡ଼ିଦେବା ବିଷୟରେ ଫାର ପୁନର୍ବାର ପ୍ରବଞ୍ଚନା କରିବେ ନାହିଁ। ତ ମୋସା ଫାରଙ୍କ ନିକଟରୁ ବାହାରକୁ ଯାଇ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ, ତହିଁରେ ସଦାପ୍ରଭୁ ମୋସାଙ୍କ ପ୍ରାର୍ଥନା ଅନୁସାରେ ଫାରଙ୍କଠାରୁ ତାଙ୍କ ଦାସଗଣ ଓ ଲୋକ ସମସ୍ତଙ୍କଠାରୁ ସମସ୍ତ ଦଂଶକାଦୀ ଝାଙ୍କ ଦୂର କଲେ, ଗୋଟିଏ ଅବଶିଷ୍ଟ ରହିଲା ନାହିଁ। ଏଥର ମଧ୍ୟ ଫାର ଆପଣା ହୃଦୟ ଭାରି କଲେ ଓ ଲୋକମାନଙ୍କୁ ଛାଡ଼ିଦେଲେ ନାହିଁ।